ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିକଶିତ ଓଡ଼ିଶା ଗଠନରେ କୃଷି ଓ କୃଷକଙ୍କ ବିକାଶ ବଳିଷ୍ଠ ଭୂମିକା ଗ୍ରହଣ କରିବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ପରିସ୍ଥିତି ଅନୁଧ୍ୟାନ ପାଇଁ ପ୍ରଭାବିତ ଅଞ୍ଚଳରେ ବିଶେଷଜ୍ଞ ଦଳ ମୁତୟନ। ଶ୍ରୀଲିଙ୍ଗରାଜ ମନ୍ଦିରରେ ସେବା ପୂଜା ଅଧିକାର ସମ୍ପର୍କିତ ସମୀକ୍ଷା ପାଇଁ ସମିତି ଗଠନ କଲେ ରାଜ୍ୟ ସରକାର। ଏବଂ ରାଜ୍ୟରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର 50 ବର୍ଷ ପୂର୍ତ୍ତି, ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ। ବିକଶିତ ଓଡ଼ିଶା ଗଠନ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀରରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ସହାୟତା ଯୋଗାଇଦେବେ। ଗତ ମେ ମାସ ସୁଦ୍ଧା କୃଷକମାନଙ୍କୁ 78,681 କୃଷି ଯନ୍ତ୍ରପାତି ଯୋଗାଇ ଦେବା ସହ 468,38,00,000 ଟଙ୍କାର ରିହାତି ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ସରକାର ଆଗାମୀ 5 ବର୍ଷ ମଧ୍ୟରେ 15,00,000 ହେକ୍ଟର ଅଣସେଚିତ ଜମିକୁ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ କୃଷକ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସମେତ ଅନ୍ୟ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା ମିଳିଛି। ଯାଜପୁର ସହ ଭଦ୍ରକ, ଢେଙ୍କାନାଳ, କଟକର କେତେକ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଏ ନେଇ ଏକ ସମୀକ୍ଷା ବୈଠକ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଏସ୍ ଅଶ୍ୱତୀ କହିଛନ୍ତି।
ଆଜି ଆମର ରାଜ୍ୟସ୍ତରୀୟ ଗୋଟେ ସମୀକ୍ଷା ହୋଇଥିଲା ଚିଫ୍ ସେକ୍ରେଟାରୀଙ୍କର ନେତୃତ୍ୱରେ, ଆମର 5ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସାଙ୍ଗରେ ଏବଂ ସେ ଜିଲ୍ଲାଗୁଡ଼ିକର ସିନିୟର ହେଲ୍ଥ ଅଫିସର୍ସ ଆଣ୍ଡ ଅଦର ଅଫିସରମାନଙ୍କ ସାଙ୍ଗରେ ବହୁତ ଡିଟେଲ ଭାବରେ ଆମର ରିଭ୍ୟୁ ହେଲା। ମେନ୍ଲି ଆମର କେତେ ନ୍ୟୁ ଆଡମିଶନ୍ସ ହେଉଛି, ସେ ନ୍ୟୁ ଆଡମିଶନ୍ସର କ'ଣ ସ୍ଥିତି ଅଛି, ହ୍ୱାଟ୍ ଆର୍ ଦି ପ୍ରିଭେଣ୍ଟିଭ୍ ଷ୍ଟେପ୍ସ, ଏସବୁ ଉପରେ ସମୀକ୍ଷା କରାଗଲା। ବର୍ତ୍ତମାନ ସୁଦ୍ଧା ଆମ ପାଖରେ ଯେଉଁ ଆସିଥିବା ତଥ୍ୟ ଅନୁସାରେ ଆମର ନ୍ୟୁ କେସେସ୍ ଆପ୍ରକ୍ସିମେଟ୍ଲି ଆଇ ଥିଙ୍କ 10ଟା ସୁଦ୍ଧା 300 ନୂଆ କେସେସ୍ ଅଛି।
ଝାଡ଼ାବାନ୍ତି ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 4ଟି ରାଜ୍ୟସ୍ତରୀୟ ଦଳକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ଅନୁଧ୍ୟାନ ପାଇଁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଇଛି। ଏହି ଦଳ ଢେଙ୍କାନାଳର ଭୁବନ, କଟକର ବାଙ୍କୀ, ଯାଜପୁରର ଧର୍ମଶାଳା ଓ ବଡ଼ଚଣା, ଭଦ୍ରକର ଭଣ୍ଡାରୀପୋଖରୀ ଅଞ୍ଚଳ ଗସ୍ତ କରି ଝାଡ଼ାବାନ୍ତି ନିରାକରଣ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା।
ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଏବଂ ହଇଜା ସ୍ଥିତିର ମୁକାବିଲା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଅଧିକ ଡକ୍ଟର ଏବଂ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ମୁତୟନ କରାଯାଇଛି। ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ 20ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ମୁତୟନ କରାଯିବା ସହ 45ଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ବିଶେଷଜ୍ଞ ଦଳକୁ ଡାକ୍ତର ବୃନ୍ଦା ପରାମର୍ଶ ଦେଇଛନ୍ତି। ଏହାସହ ଗ୍ରାମ ଓ ସହରାଞ୍ଚଳରେ ଝାଡ଼ାବାନ୍ତି ସମ୍ପର୍କିତ ସୂଚନା ପ୍ରଦାନ, ସଚେତନତାମୂଳକ ବାର୍ତ୍ତାର ପ୍ରସାର ଏବଂ ପାନୀୟ ଜଳସ୍ରୋତଗୁଡ଼ିକର ନିୟମିତ ବିଶୋଧୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲାରେ ଷ୍ଟପ୍ ଡାଇରିଆ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦିଆଯିବା ସହ ସଚେତନତା ସୃଷ୍ଟି କରାଯାଉଛି। ବର୍ଷା ଋତୁରେ ଜଳବାହିତ ସଂକ୍ରାମକ ରୋଗ ସାଧାରଣତଃ ଦେଖାଦେଇଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣିଆ।
ଝାଡ଼ାବାନ୍ତି, ହଇଜା ଆଦି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଡାକ୍ତର ଶ୍ରୀକାନ୍ତ ଧର କହିଛନ୍ତି,
ବର୍ତ୍ତମାନ ରାଜ୍ୟରେ ବହୁତ ଗୁଡ଼ିଏ ଜାଗାରେ ଝାଡ଼ାବାନ୍ତି ବ୍ୟାପୁଛି, ବିଭିନ୍ନ ଜିଲ୍ଲାକୁ ବ୍ୟାପିଲାଣି। ଆଉ ଦେଖାଯାଇଛି ଏହା ପାଣିରେ ଇନଫେକ୍ସନ ପାଇଁ ହଉଛି, ଯୋଉଗୁଡ଼ିକର ପାଣି ଅପମିଶ୍ରଣ ହେବାର ସମ୍ଭାବନା ଥାଇ ସେଇ ଖାଦ୍ୟ ପଦାର୍ଥ ଭୋଜି ଏଇଥିରୁ ଆପଣ ନିବୃତ ରୁହନ୍ତୁ। ଘରେ ପାଣି ଫୁଟାଇ କରି ପିଅନ୍ତୁ ଏବଂ ରନ୍ଧା ଖାଦ୍ୟ ଖାଆନ୍ତୁ। ପାଣି ପ୍ରତି ବର୍ତ୍ତମାନ ସତର୍କତା ସବୁଠୁ ବଡ ଉପାୟ, ଆମେ ଯଦି ସତର୍କତା ଅବଲମ୍ବନ କରିବା ତାହେଲେ ଏଇ ଡାଇରିଆ ଠାରୁ ଆମେ ବଞ୍ଚିପାରିବା।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଡାଇରିଆ ସ୍ଥିତିର ସମୀକ୍ଷା କରିବା ସହ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥିତି ନିୟନ୍ତ୍ରଣ, ଆକ୍ରାନ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ, ଜନସଚେତନତାକୁ ଗୁରୁତ୍ୱ ଦେବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ନିଯୋଗମାନଙ୍କ ଦ୍ୱାରା କରାଯାଉଥିବା ସେବା ପୂଜା ସମ୍ପର୍କିତ ଅଧିକାରର ସମୀକ୍ଷା କରିବା ପାଇଁ ରାଜ୍ୟ ସରକାର ଏକ ସମିତି ଗଠନ କରିଛନ୍ତି। ସେବା ପୂଜା ସମ୍ପର୍କିତ ରେକର୍ଡ ଅଫ୍ ରାଇଟ୍ସର ସମୀକ୍ଷା କରିବା ସହ ସେସବୁକୁ ଅନ୍ତିମ ରୂପ ଦେବା ପାଇଁ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଡକ୍ଟର ଜଷ୍ଟିସ୍ ଦୁର୍ଗାପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଦୁଇ ସଦସ୍ୟ ବିଶିଷ୍ଟ ଏକ ସମିତି ଗଠନ କରାଯାଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ଆଜି ସମିତିର କାର୍ଯ୍ୟାଳୟକୁ ନ୍ୟାୟମୂର୍ତ୍ତି ଡକ୍ଟର ଜଷ୍ଟିସ୍ ଚୌଧୁରୀ ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ, ଏହି ସମିତି ଲିଙ୍ଗରାଜ ମନ୍ଦିରର ବିଭିନ୍ନ ସେବାପୂଜା, ନିଯୋଗମାନଙ୍କ ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଭଦ୍ରକ ଜିଲ୍ଲା ନେହେରୁ ଷ୍ଟାଡିୟମ୍ଠାରେ ବିକାଶମେଳା ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ବହୁ ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପୁରସ୍କୃତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବାଲେଶ୍ୱର ଜିଲ୍ଲାର ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ସ୍କୃତିରେ ସ୍ଥାନୀୟ ଷ୍ଟେସନ ଛକଠାରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ବାଲେଶ୍ୱର ମାଟି ସାହିତ୍ୟ, ସଂସ୍କୃତି ଓ ସଂଗ୍ରାମର ମାଟି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଉଚ୍ଚ ମାଧ୍ୟମିକ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା ଏବଂ ଦକ୍ଷତା ବିକାଶ ସହିତ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଦୁଇଦିନିଆ କର୍ମଶାଳା ଆୟୋଜିତ ହୋଇଛି। କୃଷି ଭବନସ୍ଥିତ ଅଡିଟୋରିୟମ୍ଠାରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଏହି କର୍ମଶାଳାର ଆୟୋଜନ କରାଯାଇଛି। କର୍ମଶାଳାରେ 164 ଜଣ ଅଂଶଗ୍ରହଣ କରିଛନ୍ତି। ପରିବେଶ ସନ୍ତୁଳନ ରକ୍ଷା କରିବାରେ କୁମ୍ଭୀରମାନଙ୍କର ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି କୁମ୍ଭୀର ସହିତ ସହାବସ୍ଥାନ, ସମ୍ପ୍ରଦାୟ ମାଧ୍ୟମରେ ସଂରକ୍ଷଣ। କୁମ୍ଭୀର ସଂରକ୍ଷଣ ଓ ସୁରକ୍ଷା ଦିଗରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ରାଜ୍ୟରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର 50 ବର୍ଷ ପୂରଣ ହୋଇଛି। ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ଦୀର୍ଘ 50 ବର୍ଷ ଧରି କୁମ୍ଭୀରମାନଙ୍କ ସଂରକ୍ଷଣ ପାଇଁ ଏକ ଉଚ୍ଚକୋଟୀର ମାର୍ଗଦର୍ଶକ ଭାବେ ଓଡ଼ିଶା ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି। ରାଜ୍ୟ ସରକାର ଜଳ, ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସର୍ବଦା ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଗୁରୁତ୍ୱାରୋପ କରିଛନ୍ତି। କୁମ୍ଭୀର ସଂରକ୍ଷଣର 50 ବର୍ଷ ପୂର୍ତ୍ତି ଅବସରରେ ଆଜିଠାରୁ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥର କିଛି ଖବର ସଂକ୍ଷେପରେ। ବୌଦ୍ଧ ଜିଲ୍ଲା ଟିକରପଡ଼ା ଗ୍ରାମପଞ୍ଚାୟତର ବହାଲପଡ଼ା ଗ୍ରାମଠାରେ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର ଓ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଷ୍ଟାଡିୟମ୍ଠାରେ ବିକଶିତ ମେଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ଫଳସମନ୍ତ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ବୌଦ୍ଧ ଜିଲ୍ଲା କଚେରୀ ପଡ଼ିଆଠାରେ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ଏକ ବର୍ଷର ଉପଲବ୍ଧି ସମ୍ପର୍କରେ ସୂଚନା ପ୍ରଦାନ କରାଯିବା ସହ ହିତାଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଗଞ୍ଜାମ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡି ତୋଳାନା ରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରାଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର 9 ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମ ହିଁ ଜୀବନର ମାନଦଣ୍ଡ ବୋଲି ବାର୍ତ୍ତା ଦେଇଥିଲେ। ଗୋପବନ୍ଧୁ 1970 1921 ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ଆସନ୍ତା 3 ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ବିକଶିତ ଓଡ଼ିଶା ଗଠନରେ କୃଷି ଓ କୃଷକଙ୍କ ବିକାଶ ବଳିଷ୍ଠ ଭୂମିକା ଗ୍ରହଣ କରିବ, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ପରିସ୍ଥିତି ଅନୁଧ୍ୟାନ ପାଇଁ ପ୍ରଭାବିତ ଅଞ୍ଚଳରେ ବିଶେଷଜ୍ଞ ଦଳ ମୁତୟନ। ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସେବା ପୂଜା ଅଧିକାର ସମ୍ପର୍କିତ ସମୀକ୍ଷା ପାଇଁ ସମିତି ଗଠନ କଲେ ରାଜ୍ୟ ସରକାର। ଏବଂ ରାଜ୍ୟରେ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର 50 ବର୍ଷ ପୂର୍ତ୍ତି, ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।